ଓମ୍ ଶାନ୍ତି। ଆଜିର ସାକାର ମହାବାକ୍ୟ 18 ନଭେମ୍ବର 2024। ମଧୁର ସନ୍ତାନମାନେ, ବାବା ହେଉଛନ୍ତି ଅବିନାଶୀ ବୈଦ୍ୟ, ଯିଏକି ଗୋଟିଏ ମହାମନ୍ତ୍ର ଦ୍ୱାରା ହିଁ ତୁମର ସବୁ ଦୁଃଖ ଦୂର କରିଦେଉଛନ୍ତି। ପ୍ରଶ୍ନ, ମାୟା ତୁମମାନଙ୍କ ମଧ୍ୟରେ ବିଘ୍ନ କାହିଁକି ପକାଉଛି, ଏହାର କୌଣସି କାରଣ ବତାଓ। ଉତ୍ତର, କାହିଁକି ନା ତୁମେମାନେ ମାୟାର ସବୁଠାରୁ ବଡ଼ ଗ୍ରାହକ ଅଟ, ତାର ବ୍ୟବସାୟ ବନ୍ଦ ହୋଇଯାଉଛି, ସେଥିପାଇଁ ସେ ବିଘ୍ନ ପକାଉଛି। ଯେତେବେଳେ ଅବିନାଶୀ ବୈଦ୍ୟ ତୁମକୁ ଔଷଧ ଦେଉଛନ୍ତି, ସେତେବେଳେ ମାୟାର ବେମାରୀ ବଢ଼ିଯାଉଛି, ସେଥିପାଇଁ ବିଘ୍ନକୁ ଡରିଯାଉ ନାହିଁ। ମନ୍ମନା ଭବର ମନ୍ତ୍ର ଦ୍ୱାରା ମାୟା ଛାଡ଼ି ପଳାଇବ। ଓମ୍ ଶାନ୍ତି। ବାବା ବସି ପିଲାମାନଙ୍କୁ ବୁଝାଉଛନ୍ତି, ମନୁଷ୍ୟ ମନର ଶାନ୍ତି, ମନର ଶାନ୍ତି କହି କହି କେତେ ହଇରାଣ ହେଉଛନ୍ତି। ପ୍ରତ୍ୟେହ ଓମ୍ ଶାନ୍ତି ମଧ୍ୟ କହୁଛନ୍ତି, କିନ୍ତୁ ଅର୍ଥ ନ ବୁଝିବା କାରଣରୁ ଭଗବାନଙ୍କୁ ଶାନ୍ତି ମାଗି ଚାଲିଛନ୍ତି। କହୁଛନ୍ତି ମଧ୍ୟ ଆଇ ଆମ୍ ଆତ୍ମା, ଅର୍ଥାତ୍ ଆଇ ଆମ୍ ସାଇଲେନ୍ସ। ଆମର ସ୍ୱଧର୍ମ ହେଉଛି ସାଇଲେନ୍ସ, ଅର୍ଥାତ୍ ଶାନ୍ତି। ଯଦି ତୁମର ସ୍ୱଧର୍ମ ଶାନ୍ତି ଅଟେ, ତେବେ ପୁଣି ମାଗୁଛ କାହିଁକି? ଅର୍ଥ ନ ବୁଝିବା କାରଣରୁ ହିଁ ମାଗି ଚାଲିଛନ୍ତି। ତୁମେ ଜାଣିଛ ଏହା ହେଉଛି ରାବଣର ରାଜ୍ୟ, କିନ୍ତୁ ଏକଥା ମଧ୍ୟ ବୁଝିନାହାନ୍ତି ଯେ ରାବଣ ସାଧାରଣ ଭାବେ ସାରା ଦୁନିଆର ଓ ସ୍ୱତନ୍ତ୍ର ରୂପେ ଭାରତର ହିଁ ଶତ୍ରୁ ଅଟେ, ସେଥିପାଇଁ ରାବଣକୁ ଜଳାଉଛନ୍ତି। ଏଭଳି କେହି ମନୁଷ୍ୟ ଅଛନ୍ତି କି ଯାହାକୁ କେହି ବର୍ଷ ବର୍ଷ ଧରି ଜଳାଇଥାନ୍ତି? ରାବଣକୁ ତ ଜନ୍ମ ଜନ୍ମାନ୍ତର କଳ୍ପ କଳ୍ପାନ୍ତର ଜଳାଇ ଆସୁଛନ୍ତି, କାହିଁକି ନା ଇଏ ତୁମର ସବୁଠାରୁ ବହୁତ ବଡ଼ ଶତ୍ରୁ ଅଟେ। ପାଞ୍ଚ ବିକାରରେ ସମସ୍ତେ ବୁଡ଼ି ଫସି ରହିଛନ୍ତି, ଜନ୍ମ ହିଁ ଭ୍ରଷ୍ଟାଚାରରୁ ହେଉଛି, ତେଣୁ ଏହାକୁ ରାବଣର ରାଜ୍ୟ କୁହାଯିବ। ଏହି ସମୟରେ ଅସରନ୍ତି ଦୁଃଖ ରହିଛି, ଏହାର ନିମିତ୍ତ କିଏ? ରାବଣ। ଏ କଥା ତ କାହାକୁ ଜଣା ନାହିଁ ଯେ କେଉଁ କାରଣରୁ ଦୁଃଖ ହେଉଛି, ଏହା ତ ରାବଣର ରାଜ୍ୟ ହିଁ ଅଟେ, ରାବଣ ସବୁଠାରୁ ବଡ଼ ଶତ୍ରୁ ଅଟେ। ପ୍ରତ୍ୟେକ ବର୍ଷ ରାବଣର ପିତୁଳା ତିଆରି କରି ଜଳାଇ ଚାଲିଛନ୍ତି, ଦିନକୁ ଦିନ ଆହୁରି ବଡ଼ କରି ତିଆରି କରୁଛନ୍ତି, କାରଣ ଦୁଃଖ ମଧ୍ୟ ବଢି ଚାଲିଛି। ଏତେ ବଡ଼ ବଡ଼ ସାଧୁ ସନ୍ଥ ମହାତ୍ମା ରାଜା ଆଦି ଅଛନ୍ତି, କିନ୍ତୁ ଜଣକୁ ହେଲେ ବି ଜଣା ନାହିଁ କି ରାବଣ ଆମର ଶତ୍ରୁ ଅଟେ, ଯାହାକୁ ଆମେ ବର୍ଷ ବର୍ଷ ଧରି ଜଳାଇ ଆସୁଛୁ, ଆହୁରି ମଧ୍ୟ ଖୁସିରେ ପାଳନ କରୁଛନ୍ତି। ଭାବୁଛନ୍ତି ଯେ ରାବଣ ମରିଗଲା ଓ ଆମେ ତା ଲଙ୍କାର ମାଲିକ ହୋଇଗଲୁ, କିନ୍ତୁ ମାଲିକ ତ ହେଉନାହାନ୍ତି, ବରଂ ନିଜେ କେତେ ପଇସା ଖର୍ଚ୍ଚ କରୁଛନ୍ତି। ବାବା କହୁଛନ୍ତି, ତୁମକୁ ଏତେ ଅସରନ୍ତି ଧନ ଦେଇଥିଲେ, ସେ ସବୁ କେଉଁଠାରେ ହଜାଇ ଦେଲ? ଦଶହରାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି, ରାବଣକୁ ମାରି ପୁଣି ଲଙ୍କାକୁ ଲୁଟ୍ କରୁଛନ୍ତି, କିଛି ହେଲେ ବୁଝୁନାହାନ୍ତି ଯେ ରାବଣକୁ କାହିଁକି ଚଳାଉଛନ୍ତି। ବର୍ତ୍ତମାନ ସମୟରେ ସମସ୍ତେ ଏହି ବିକାରର ଜେଲରେ ପଡିଛନ୍ତି, ଅଧକଳ୍ପ ରାବଣକୁ ଜଳାଉଛନ୍ତି, କାହିଁକି ନା ତା ପାଇଁ ଦୁଃଖୀ ହୋଇଛନ୍ତି। ବୁଝୁଛନ୍ତି ମଧ୍ୟ ରାବଣ ରାଜ୍ୟରେ ଆମେ ବହୁତ ଦୁଃଖୀ ହୋଇଯାଇଛୁ, ଏ କଥା ବୁଝୁନାହାନ୍ତି କି ସତ୍ୟଯୁଗରେ ଏହି ପାଞ୍ଚ ବିକାର ରହିବ ନାହିଁ, ସେଠାରେ ଏହି ରାବଣକୁ ଜଳାଯିବ ନାହିଁ। ପଚାର, ଏହି ରାବଣ ପୋଡ଼ି କେବେଠାରୁ ପାଳନ କରି ଆସୁଛ? କହିବେ, ଏହା ତ ଅନାଦି କାଳରୁ ପାଳିତ ହୋଇ ଆସୁଛି। ରକ୍ଷାବନ୍ଧନ କେବେଠାରୁ ଆରମ୍ଭ ହେଲା? କହିବେ, ଅନାଦି କାଳରୁ ଚାଲି ଆସୁଛି, ତେଣୁ ଏସବୁ ବୁଦ୍ଧିର କଥା ଅଟେ ନା? ମନୁଷ୍ୟମାନଙ୍କର ବୁଦ୍ଧି କଣ ହୋଇଯାଇଛି? ପଶୁ ବୁଦ୍ଧି ନୁହନ୍ତି କି ମନୁଷ୍ୟ ବୁଦ୍ଧି ନୁହନ୍ତି, କୌଣସି କାମର ନୁହନ୍ତି, ସ୍ୱର୍ଗକୁ ବିଲକୁଲ ଜାଣି ନାହାନ୍ତି। ଭାବୁଛନ୍ତି ବାସ୍ ଦୁଃଖରେ ଏହି ଦୁନିଆ ଭଗବାନ ଗଢିଛନ୍ତି, ତଥାପି ବି ଦୁଃଖରେ ଭଗବାନଙ୍କୁ ହିଁ ମନେ ପକାଉଛନ୍ତି, କହୁଛନ୍ତି ହେ ଭଗବାନ ଏହି ଦୁଃଖରୁ ମୁକ୍ତ କର। କିନ୍ତୁ କଳିଯୁଗରେ ତ କେହି ସୁଖୀ ହୋଇପାରିବେ ନାହିଁ, ଦୁଃଖ ତ ନିଶ୍ଚିନ୍ତ ଭୋଗ କରିବାକୁ ହିଁ ପଡିବ। ସେଡ଼ିରେ ଓହ୍ଲାଇବାକୁ ହିଁ ହେବ। ନୂଆ ଦୁନିଆରୁ ଆରମ୍ଭ କରି ପୁରୁଣା ଦୁନିଆର ଅନ୍ତ ପର୍ଯ୍ୟନ୍ତ ସବୁ ରହସ୍ୟ ବାବା ବୁଝାଉଛନ୍ତି। ପିଲାମାନଙ୍କ ପାଖକୁ ଆସି କହୁଛନ୍ତି, ସବୁ ଦୁଃଖର ଗୋଟିଏ ମାତ୍ର ହିଁ ଔଷଧ ରହିଛି। ବାବା ଅବିନାଶୀ ବୈଦ୍ୟ ଅଟନ୍ତି ନା, ଏକୋଇଶ ଜନ୍ମ ନିମନ୍ତେ ସମସ୍ତଙ୍କୁ ଦୁଃଖରୁ ମୁକ୍ତ କରି ଦେଉଛନ୍ତି। ସେହି ବୈଦ୍ୟମାନେ କେବେ କେବେ ତ ନିଜେ ମଧ୍ୟ ବିମାର ହୋଇଯାଉଛନ୍ତି। ଏତେ ହେଉଛନ୍ତି ଅବିନାଶୀ ବୈଦ୍ୟ। ଏ କଥା ମଧ୍ୟ ଜାଣିଛ ଯେ ନାଟକରେ ଦୁଃଖ ସହିତ ସୁଖ ମଧ୍ୟ ଅସରନ୍ତି ରହିଛି। ବାବା ଅସରନ୍ତି ସୁଖ ଦେଉଛନ୍ତି। ସତ୍ୟ ଯୁଗରେ ଦୁଃଖର ଚିହ୍ନ ବର୍ଣ୍ଣ ରହିବ ନାହିଁ, ସୁଖୀ ହେବା ପାଇଁ ହିଁ ଔଷଧ ରହିଛି। କେବଳ ମୋତେ ମନେ ପକାଅ, ତେବେ ତୁମେ ପବିତ୍ର ସତ୍ୱ ପ୍ରଧାନ ହୋଇଯିବ, ତୁମର ସବୁ ଦୁଃଖ ଦୂର ହୋଇଯିବ, ତାପରେ ସୁଖ ହିଁ ସୁଖ ମିଳିବ। ଗାୟନ ମଧ୍ୟ ରହିଛି, ବାବା ଦୁଃଖହର୍ତ୍ତା ସୁଖକର୍ତ୍ତା ଅଟନ୍ତି। ଅଧା କଳ୍ପ ପାଇଁ ତୁମର ସବୁ ଦୁଃଖ ଦୂର ହୋଇଯାଉଛି। ତୁମେ କେବଳ ନିଜକୁ ଆତ୍ମା ଭାବି ବାପାଙ୍କୁ ମନେ ପକାଅ। ଏଠାରେ ଆତ୍ମା ଏବଂ ଜୀବ ଅର୍ଥାତ୍ ଶରୀର ଓ ଆତ୍ମା ଏହି ଦୁଇ ଜଣଙ୍କର ଖେଳ ଚାଲିଛି। ନିରାକାର ଆତ୍ମା ଅବିନାଶୀ ଅଟେ ଓ ସାକାର ଶରୀର ବିନାଶୀ ଅଟେ, ଏହି ଦୁହିଁଙ୍କର ଖେଳ ଚାଲିଛି। ଏବେ ବାବା କହୁଛନ୍ତି, ଦେହ ସହିତ ଦେହର ସବୁ ସମ୍ବନ୍ଧକୁ ଭୁଲି ଯାଅ, ଗୃହସ୍ଥ ବ୍ୟବହାରରେ ରହି ନିଜକୁ ଏପରି ଭାବ ଯେ ଆମକୁ ଏବେ ଘରକୁ ଫେରିବାକୁ ହେବ। ପତିତ ମାନେ ତ ଘରକୁ ଯାଇପାରିବେ ନାହିଁ, ସେଥିପାଇଁ କେବଳ ମୋତେ ମନେ ପକାଅ, ତେବେ ତୁମେ ସତ୍ୱ ପ୍ରଧାନ ହୋଇଯିବ। ବାବାଙ୍କ ପାଖରେ ଔଷଧ ଅଛି ନା? ବାବା ଏକଥା ମଧ୍ୟ କହୁଛନ୍ତି ଯେ ମାୟା ବିଘ୍ନ ତ ନିଶ୍ଚିନ୍ତ ପକାଇବ। ତୁମେ ରାବଣର ଗ୍ରାହକ ଅଟ ନା? ତାର ଗ୍ରାହକ ଚାଲିଗଲେ ତ ନିଶ୍ଚୟ ବିଘ୍ନ ପକାଇବ ନା? ତେଣୁ ବାବା ବୁଝାଉଛନ୍ତି, ଏହା ତ ହେଉଛି ପାଠପଢା, କୌଣସି ସ୍ଥୂଳ ଔଷଧ ନୁହେଁ। ବାବାଙ୍କୁ ମନେ ପକାଇବା ହେଲା ଔଷଧ। ଯେତେବେଳେ ତୁମେ ମୋତେ ନିରନ୍ତର ୟାଦ କରିବାର ପୁରୁଷାର୍ଥ କରିବ, ତେବେ ଏକମାତ୍ର ଏହି ଔଷଧ ଦ୍ୱାରା ତୁମର ସବୁ ଦୁଃଖ ଦୂର ହୋଇଯିବ। ଭକ୍ତି ମାର୍ଗରେ ମଧ୍ୟ ଏଭଳି ବହୁତ ଅଛନ୍ତି ଯାହାଙ୍କର ମୁଖ ଅନବରତ ଚାଲିଥାଏ, କୌଣସି ନା କୌଣସି ମନ୍ତ୍ର ରାମ ନାମ ଇତ୍ୟାଦି ଜପି ଚାଲିଥାନ୍ତି। ତାଙ୍କୁ ଗୁରୁଙ୍କର ମନ୍ତ୍ର ମିଳିଥାଏ ଯେ ଏତିକି ଥର ତୁମକୁ ପ୍ରତ୍ୟହ ଜପ କରିବାକୁ ପଡିବ। ତାକୁ କୁହାଯାଏ ରାମଙ୍କ ନାମର ମାଳା ଜପିବା, ଏହାକୁ ହିଁ ରାମ ନାମର ଦାନ କୁହାଯାଏ। ଏହିଭଳି ବହୁତ ସଂସ୍ଥା ତିଆରି ହୋଇଛି, ରାମ ନାମ ଜପ କଲେ କେହି ଝଗଡ଼ା ଆଦି କରିବେ ନାହିଁ, ରାମ ନାମରେ ବ୍ୟସ୍ତ ରହିବେ, କେହି କିଛି କହିଲେ ମଧ୍ୟ ପ୍ରତ୍ୟୁତ୍ତର ଦେବେ ନାହିଁ। କିନ୍ତୁ ବହୁତ କମ୍ ବ୍ୟକ୍ତି ଏପରି କରିଥାନ୍ତି। ଏଠାରେ ପୁଣି ବାବା ବୁଝାଉଛନ୍ତି, ରାମ ରାମ ଶବ୍ଦ ମୁଖରେ କହିବାର ଆବଶ୍ୟକତା ନାହିଁ, ଏହା ତ ଅଜପା ଜପ ଅଟେ, କେବଳ ବୁଦ୍ଧିରେ ବାବାଙ୍କୁ ୟାଦ କରି ଚାଲ। ବାବା କହୁଛନ୍ତି, ମୁଁ କୌଣସି ରାମ ନୁହେଁ, ରାମ ତ ତ୍ରେତାରେ ଥିଲେ ଯାହାଙ୍କର ରାଜତ୍ୱ ଥିଲା, ତାଙ୍କ ନାମକୁ ତ ଜପ କରିବାର ଆବଶ୍ୟକତା ନାହିଁ। ବର୍ତ୍ତମାନ ବାବା ବୁଝାଉଛନ୍ତି, ଭକ୍ତି ମାର୍ଗରେ ଏସବୁ ସ୍ମରଣ କରି କରି ପୂଜା କରି କରି ତୁମେ ସିଡ଼ି ତଳକୁ ହିଁ ଓହ୍ଲାଇ ଆସିଛ, କାହିଁକି ନା ଏସବୁ କିଛି ଅସତ୍ୟ ଅଟେ, ସତ୍ୟ ତ ଏକମାତ୍ର ବାବା ହିଁ ଅଟନ୍ତି। ସେ ତୁମ ପିଲାମାନଙ୍କୁ ବସି ବୁଝାଉଛନ୍ତି, ଏହା କିପରି ଭୁଲ ଭୁଲେଇବାର ଖେଳ ଅଟେ। ଯେଉଁ ବାବାଙ୍କ ଠାରୁ ଏତେ ଅସରନ୍ତି ବର୍ଷା ମିଳୁଛି, ତାଙ୍କୁ ୟାଦ କର, ତେବେ ଚେହେରା ହିଁ ଚମକି ଉଠିବ, ଖୁସିରେ ଚେହେରା ହିଁ ଉଜ୍ଜଳ ହୋଇଯାଇଥାଏ ନା, ମୁଖରେ ହସ ଖେଳିଯାଏ। ତୁମେ ଜାଣିଛ, ବାବାଙ୍କୁ ମନେ ପକାଇବା ଦ୍ୱାରା ଆମେ ଏହିପରି ଲକ୍ଷ୍ମୀ ନାରାୟଣ ହୋଇଯିବା, ଅଧକଳ୍ପ ନିମନ୍ତେ ଆମର ସବୁ ଦୁଃଖ ଦୂର ହୋଇଯିବ। ଏପରି ନୁହେଁ ଯେ ବାବା କୌଣସି କୃପା କରିଦେବେ, ନା, ଏକଥା ବୁଝିବାକୁ ହେବ ଯେ ଆମେ ବାବାଙ୍କୁ ଯେତେ ୟାଦ କରିବା ସେତେ ସତ୍ୟ ପ୍ରଧାନ ହୋଇଯିବା। ଏହି ଲକ୍ଷ୍ମୀ ନାରାୟଣ ବିଶ୍ୱର ମାଲିକ, ତେଣୁ ହର୍ଷିତ ମୁଖ ଅଟନ୍ତି, ଆମକୁ ମଧ୍ୟ ଏହିପରି ହେବାକୁ ପଡିବ। ବେହଦର ବାବାଙ୍କୁ ୟାଦ କରି ଆନ୍ତରିକ ଖୁସି ମିଳୁଛି ଯେ ଆମେ ବିଶ୍ୱର ମାଲିକ ହେବାକୁ ଯାଉଛୁ, ଆତ୍ମା ଏହି ଖୁସିର ସଂସ୍କାର ହିଁ ପୁଣି ସାଥିରେ ନେଇଯିବ, ପୁଣି ଏହି ଖୁସି ଧୀରେ ଧୀରେ କମ ହୋଇଯିବ। ବର୍ତ୍ତମାନ ସମୟରେ ମାୟା ତୁମକୁ ବହୁତ ହଇରାଣ ବି କରିବ। ମାୟା ଚେଷ୍ଟା କରିବ ତୁମେ ଯେପରି ବାବାଙ୍କୁ ଭୁଲିଯିବ, ଯାହାଦ୍ୱାରା ସବୁବେଳେ ଏହିପରି ହର୍ଷିତ ମୁଖ ରହିପାରିବ ନାହିଁ। ନିଶ୍ଚିନ୍ତ କୌଣସି ସମୟରେ ମାୟା ଅଣନିଶ୍ୱାସୀ କରିଦେବ। ମନୁଷ୍ୟ ରୋଗରେ ପଡିବା ସମୟରେ ତାଙ୍କୁ ମଧ୍ୟ କହିଥାନ୍ତି କି ସେ ବାବାଙ୍କୁ ମନେ ପକାଅ, କିନ୍ତୁ ସେ ବାବା କିଏ ଏ କଥା କେହି ଜାଣି ନାହାନ୍ତି। ତେଣୁ କଣ ଭାବି ମନେ ପକାଇବେ, କାହିଁକି ମନେ ପକାଇବେ? କିନ୍ତୁ ପିଲାମାନେ ତ ଜାଣିଛନ୍ତି ଯେ ବାବାଙ୍କୁ ମନେ ପକାଇବା ଦ୍ୱାରା ଆମେ ତମ ପ୍ରଧାନରୁ ସତ୍ୟ ପ୍ରଧାନ ହୋଇଯିବୁ। ଦେବୀ ଦେବତା ମାନେ ସତ୍ୟ ପ୍ରଧାନ ଅଟନ୍ତି ନା, ତେଣୁ ତାକୁ ଦୈବୀ ଦୁନିଆ ହିଁ କୁହାଯାଉଥିଲା। ମନୁଷ୍ୟ ମାନଙ୍କର ଦୁନିଆ ତ କୁହାଯାଏ ନାହିଁ, ସେଠାରେ ମନୁଷ୍ୟ ନାମ ହିଁ ରହିବ ନାହିଁ, ଅମୁକ ଦେବତା ବୋଲି କୁହାଯିବ। ତାହା ହେଉଛି ହିଁ ଦୈବୀ ଦୁନିଆ, ଏହା ହେଲା ମନୁଷ୍ୟ ଦୁନିଆ। ଏସବୁ ବୁଝିବାର କଥା ଅଟେ, ବାପା ହିଁ ବୁଝାଉଛନ୍ତି। ତେଣୁ ବାପାଙ୍କୁ ଜ୍ଞାନର ସାଗର ବୋଲି କୁହାଯାଉଛି। ବାବା ଅନେକ ପ୍ରକାରରେ ବୁଝାଉଛନ୍ତି, ତଥାପି ଶେଷରେ ମହାମନ୍ତ୍ର ଦେଉଛନ୍ତି ଯେ ବାବାଙ୍କୁ ମନେ ପକାଇଲେ ତୁମେ ସତ୍ତ୍ୱ ପ୍ରଧାନ ହୋଇଯିବ ଓ ତୁମର ସବୁ ଦୁଃଖ ଦୂର ହୋଇଯିବ। କଳ୍ପ ପୂର୍ବରୁ ମଧ୍ୟ ତୁମେ ହିଁ ଦେବୀ ଦେବତା ହୋଇଥିଲ, ତୁମର ଚରିତ୍ର ଦେବତାମାନଙ୍କ ସଦୃଶ ଥିଲା। ସେଠାରେ କେହି ମଧ୍ୟ ଓଲଟା ସିଧା କଥା କହୁନଥିଲେ, ଏଭଳି କୌଣସି ଓଲଟା ସିଧା କାମ ହିଁ ହେଉନଥିଲା। ତାହା ହେଉଛି ହିଁ ଦୈବୀ ଦୁନିଆ, ଏହା ହେଉଛି ମନୁଷ୍ୟମାନଙ୍କର ଦୁନିଆ। ଫରକ ରହିଛି ନା, ଏ କଥା ବାବା ବସି ବୁଝାଉଛନ୍ତି। ମନୁଷ୍ୟମାନେ ତ ଭାବୁଛନ୍ତି ଦୈବୀ ଦୁନିଆକୁ ଲକ୍ଷ ଲକ୍ଷ ବର୍ଷ ହୋଇଗଲାଣି, ଏଠାରେ ତ କାହାକୁ ଦେବତା କୁହାଯାଇ ପାରିବ ନାହିଁ। ଦେବତାମାନେ ତ ସ୍ୱଚ୍ଛ ଥିଲେ, ଦେବୀ ଦେବତା ମାନଙ୍କୁ ମହାନ ଆତ୍ମା କୁହାଯାଏ, ମନୁଷ୍ୟମାନଙ୍କୁ କେବେ ହେଲେ ମହାନ ଆତ୍ମା କୁହାଯାଇ ପାରିବ ନାହିଁ। ଏହା ହେଉଛି ରାବଣର ଦୁନିଆ। ରାବଣ ତୁମର ବହୁତ ବଡ଼ ଶତ୍ରୁ ଅଟେ, ରାବଣ ସଦୃଶ ଶତ୍ରୁ ଅନ୍ୟ କେହି ହେଲେ ନାହାନ୍ତି। ପ୍ରତ୍ୟେକ ବର୍ଷ ତୁମେ ରାବଣକୁ ଚଳାଉଛ, ହେଲେ ରାବଣ କିଏ ଏ କଥା କେହି ହେଲେ ଜାଣି ନାହାନ୍ତି। ରାବଣ କୌଣସି ମନୁଷ୍ୟ ତ ନୁହେଁ, ଏହା ହେଉଛି ପାଞ୍ଚ ବିକାର, ସେଥିପାଇଁ ଏହାକୁ ରାବଣ ରାଜ୍ୟ କୁହାଯାଉଛି। ପାଞ୍ଚ ବିକାରର ରାଜ୍ୟ ଅଟେ ନା, ସମସ୍ତଙ୍କ ପାଖରେ ପାଞ୍ଚ ବିକାର ରହିଛି। ଏହିପରି ଦୁର୍ଗତି ଓ ସଦ୍ଗତିର ଖେଳ ରଚନା କରାଯାଇଛି। ଏବେ ତୁମକୁ ସଦ୍ଗତିର ସମୟ ବିଷୟରେ ମଧ୍ୟ ବାବା ବୁଝାଇଛନ୍ତି ଓ ଦୁର୍ଗତିର ମଧ୍ୟ ବୁଝାଇଛନ୍ତି। ତୁମେ ହିଁ ଉଚ୍ଚରୁ ଉଚ୍ଚକୁ ଚଢୁଛ, ପୁଣି ତୁମେ ହିଁ ତଳକୁ ଖସୁଛ। ଶିବ ଜୟନ୍ତୀ ମଧ୍ୟ ଭାରତରେ ହିଁ ପାଳନ କରାଯାଉଛି, ରାବଣ ଜୟନ୍ତୀ ମଧ୍ୟ ଭାରତରେ ହିଁ ହେଉଛି। ଅଧା କଳ୍ପ ହେଉଛି ଦୈବୀ ଦୁନିଆ, ଯେଉଁଠି ଲକ୍ଷ୍ମୀ ନାରାୟଣ ରାମ ସୀତାଙ୍କର ରାଜ୍ୟ ଚାଲିଥାଏ। ଏବେ ତୁମେମାନେ ସମସ୍ତଙ୍କର ଜୀବନ କାହାଣୀକୁ ଜାଣିଛ, ସବୁକିଛି ତୁମର ହିଁ ମହିମା ଅଟେ। ନବରାତ୍ରିରେ ପୂଜା ଆଦି ସବୁ ତୁମର ହିଁ ହୋଇଥାଏ, ତୁମେ ହିଁ ସ୍ଥାପନା କରୁଛ। ଶ୍ରୀମଦ ଆଧାରରେ ତୁମେ ବିଶ୍ୱକୁ ପରିବର୍ତ୍ତନ କରୁଛ, ତେଣୁ ଶ୍ରୀମଦକୁ ସମ୍ପୂର୍ଣ୍ଣ ରୂପେ ପାଳନ କରିବା ଦରକାର ନା। ସମସ୍ତେ କ୍ରମାନୁସାରେ ପୁରୁଷାର୍ଥ କରି ଚାଲିଛନ୍ତି, ସ୍ଥାପନା ହୋଇଚାଲିଛି, ଏଥିରେ ଲଢେଇ ଆଦିର କୌଣସି କଥା ନାହିଁ। ବର୍ତ୍ତମାନ ତୁମେ ଜାଣୁଛ ଏହି ପୁରୁଷୋତ୍ତମ ସଂଗମ ଯୁଗ ବିଲକୁଲ ଅଲଗା ଅଟେ। ଏହି ସମୟରେ ପୁରୁଣା ଦୁନିଆର ଅନ୍ତ ନୂଆ ଦୁନିଆର ଆଦି ହେଉଛି। ବାବା ହିଁ ଆସୁଛନ୍ତି ପୁରୁଣା ଦୁନିଆକୁ ପରିବର୍ତ୍ତନ କରିବା ପାଇଁ। ତୁମକୁ ତ ବହୁତ ବୁଝାଯାଉଛି, କିନ୍ତୁ ଅନେକ ଅଛନ୍ତି ଯିଏକି ଏସବୁ ଭୁଲି ଯାଉଛନ୍ତି। ଭାଷଣ ପରେ ସ୍ମୃତି ଆସିଥାଏ ଯେ ଏହି ଏହି ପଏଣ୍ଟ ସବୁ ବୁଝାଇବାର ଥିଲା। କଳ୍ପ କଳ୍ପ ଯେପରି ସ୍ଥାପନା ହୋଇଥିଲା, ଅବିକଳ ସେହିପରି ସ୍ଥାପନା ହେବ। ଯିଏ ଯେଉଁ ପଦ ପାଇଥିଲେ ତାହିଁ ପାଇବେ, ସମସ୍ତେ ଏକାପରି ପଦ ପାଇପାରିବେ ନାହିଁ। ଉଚ୍ଚରୁ ଉଚ୍ଚ ଓ କମ୍ ରୁ କମ୍ ପଦ ପାଇଲା ପାଲା ମଧ୍ୟ ଅଛନ୍ତି, ଯେଉଁ ଅନନ୍ୟ ସନ୍ତାନ ସବୁ ଅଛନ୍ତି ସେମାନେ ଆଗକୁ ଗଲେ ଅନୁଭବ କରିବେ ଯେ ଇଏ ସାହୁକାରଙ୍କର ଦାସୀ ହେବେ, ଇଏ ରାଜା ଘରେ ଦାସୀ ହେବେ, ଇଏ ବଡ଼ ସାହୁକାର ହେବେ ଯାହାଙ୍କୁ କେବେ କେବେ ରାଜସଭାକୁ ନିମନ୍ତ୍ରଣ କରାଯିବ। ସମସ୍ତଙ୍କୁ ତ ନିମନ୍ତ୍ରଣ କରିବେ ନାହିଁ, ସମସ୍ତେ ରାଜାରାଣୀଙ୍କର ମୁଖ ଦର୍ଶନ କରିପାରିବେ ନାହିଁ। ବାବା ମଧ୍ୟ ବ୍ରହ୍ମାଙ୍କ ମୁଖ ଦ୍ୱାରା ବୁଝାଉଛନ୍ତି, ବାବାଙ୍କୁ ସନ୍ମୁଖରୁ ତ ସମସ୍ତେ ଦେଖିପାରିବେ ନାହିଁ। ତୁମେ ଏବେ ସନ୍ମୁଖକୁ ଆସିଛ, ପବିତ୍ର ହେଉଛ, ଏଭଳି ମଧ୍ୟ ହେଉଛି ଯେ ଅପବିତ୍ର ଆତ୍ମା ସେଠାରେ ବସୁଛନ୍ତି, ଭାବୁଛନ୍ତି କିଛି ଶୁଣିଲେ ତ ପୁଣି ଦେବତା ହୋଇପାରିବ। ନିଶ୍ଚିନ୍ତ ରୂପେ କିଛି ଶୁଣିଲେ ତ ପ୍ରଭାବ ପଡିବ ନା, ନ ଶୁଣିବ ତ ପୁଣି ବିଲକୁଲ ଆସିବି ହିଁ ନାହିଁ। ତେଣୁ ମୂଳ କଥା ବାବା କହୁଛନ୍ତି ମନମନା ଭବ, ଏହି ଏକମାତ୍ର ମନ୍ତ୍ର ଦ୍ୱାରା ତୁମର ସବୁ ଦୁଃଖ ଦୂର ହୋଇଯାଉଛି। ମନମନା ଭବ, ନିଜକୁ ଆତ୍ମା ଭାବି ମୋତେ ମନେ ପକାଅ। ଏ କଥା ବାବା କହୁଛନ୍ତି, ପୁଣି ଶିକ୍ଷକ ହୋଇ କହୁଛନ୍ତି ମଧ୍ୟାଜି ଭବ, ବିଷ୍ଣୁପୁରୀକୁ ମନେ ପକାଅ। ଇଏ ବାପ ଶିକ୍ଷକ ଗୁରୁ ମଧ୍ୟ ଅଟନ୍ତି। ତିନି ଜଣ ଯାକ ସ୍ମୃତିରେ ରହିଲେ ମଧ୍ୟ ବହୁତ ହର୍ଷିତ ମୁଖ ଅବସ୍ଥା ରହିବ। ବାବା ପଢାଉଛନ୍ତି, ପୁଣି ବାବା ହିଁ ସେଥିରେ ନେଇଯିବେ। ଏଭଳି ବାବାଙ୍କୁ କେତେ ମନେ ପକାଇବା ଦରକାର, ଭକ୍ତି ମାର୍ଗରେ ତ ବାବାଙ୍କୁ କେହି ଜାଣି ହିଁ ନାହାନ୍ତି, କେବଳ ଏତିକି ଜାଣିଛନ୍ତି ଯେ ଭଗବାନ ଅଛନ୍ତି, ଆମେ ସମସ୍ତେ ଭାଇ ଭାଇ ଅଟୁ। ବାବାଙ୍କ ଠାରୁ କଣ ମିଳିବ ସେ କଥା କିଛି ହେଲେ ବି ଜାଣିନାହାନ୍ତି। ତୁମେ ବର୍ତ୍ତମାନ ଜାଣୁଛ ସେ ଏକମାତ୍ର ପିତା ଅଟନ୍ତି, ଆମେ ତାଙ୍କର ସନ୍ତାନ ସମସ୍ତେ ଭାଇ ଭାଇ ଅଟୁ। ଏହା ବେହୋଦର କଥା ଅଟେ ନା, ସବୁ ପିଲାମାନଙ୍କୁ ବାବା ଶିକ୍ଷକ ହୋଇ ପଢାଉଛନ୍ତି, ପୁଣି ସମସ୍ତଙ୍କର ହିସାବ କିତାବ ଯୁକ୍ତ କରାଇ ଘରକୁ ନେଇଯିବେ। ଏହି ଚିଚି ଦୁନିଆ ଛାଡି ଘରକୁ ଯିବାକୁ ହେବ, ନୂଆ ଦୁନିଆକୁ ଆସିବା ପାଇଁ ବାପା ତୁମକୁ ଯୋଗ୍ୟ କରୁଛନ୍ତି। ଯେଉଁମାନେ ଯୋଗ୍ୟ ହୋଇଥାନ୍ତି ସେମାନେ ସତ୍ୟ ଯୁଗରେ ଆସିଥାନ୍ତି। ଆଚ୍ଛା ମିଠା ମିଠା ଶିଖିଲେ ତେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପର୍ଣ୍ଣ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ ନମ୍ବର ଏକ, ନିଜର ଅବସ୍ଥାକୁ ସର୍ବଦା ଏକରସ ଏବଂ ହର୍ଷିତ ମୁଖ ରଖିବା ପାଇଁ ପିତା ଶିକ୍ଷକ ଏବଂ ସଦ୍ଗୁରୁ ତିନି ଜଣଙ୍କୁ ମନେ ପକାଇବାକୁ ହେବ, ଏହିଠାରୁ ହିଁ ଖୁସିର ସଂସ୍କାର ଭରିବାକୁ ହେବ। ସମ୍ପତ୍ତିର ସ୍ମୃତି ଦ୍ୱାରା ତୁମର ଚେହେରା ସର୍ବଦା ଚମକିବା ଉଚିତ। ନମ୍ବର ଦୁଇ, ଶ୍ରୀମଦ ଅନୁସାରେ ଚାଲି ସାରା ବିଶ୍ୱକୁ ପରିବର୍ତ୍ତନ କରିବାର ସେବା କରିବାକୁ ହେବ। ପାଞ୍ଚ ବିକାରର ବନ୍ଧନରେ ଯେଉଁମାନେ ବାନ୍ଧି ହୋଇ ରହିଛନ୍ତି ସେମାନଙ୍କୁ ମୁକ୍ତ କରିବାକୁ ହେବ, ସେମାନଙ୍କୁ ନିଜର ସ୍ୱଧର୍ମର ପରିଚୟ ଦେବାକୁ ପଡିବ। ବରଦାନ, ସମସ୍ତଙ୍କ ପ୍ରତି ନିଜର ଦୃଷ୍ଟିକୁ ଏବଂ ଭାବନାକୁ ସ୍ନେହଯୁକ୍ତ କରି ରଖିଥିବା ସମସ୍ତଙ୍କର ପ୍ରିୟ ଫରିସ୍ତା ହୁଅ। ସ୍ୱପ୍ନରେ ମଧ୍ୟ କାହା ପାଖକୁ ଯଦି ଫରିସ୍ତା ବା ପରିଟିଏ ଆସିଯାଏ ତେବେ ସେ କେତେ ଖୁସି ହୋଇଯାଏ। ତେବେ ଫରିସ୍ତା ଅର୍ଥାତ୍ ସମସ୍ତଙ୍କର ପ୍ରିୟ ଆତ୍ମା, ମାତ୍ର କେତେ ଜଣଙ୍କର ପ୍ରିୟ ନୁହେଁ, ସମସ୍ତଙ୍କର ପ୍ରିୟ। କେବଳ ଯେଉଁମାନେ ସ୍ନେହ କରୁଥିବେ ସେମାନଙ୍କର ସ୍ନେହୀ ନୁହେଁ, ସମସ୍ତଙ୍କ ପ୍ରତି ସ୍ନେହୀ ହୋଇଥିବେ। କେହି କିପରି ବି ଆତ୍ମା ହୋଇଥାଉ, କିନ୍ତୁ ତୁମର ଦୃଷ୍ଟି ତୁମର ଭାବନା ସ୍ନେହଯୁକ୍ତ ହେବା ଦରକାର, ତେବେ କୁହାଯିବ ସମସ୍ତଙ୍କର ପ୍ରିୟ। କେହି ଅପମାନ ଦେଉ ବା ଘୃଣା କରୁ, ପୁଣି ବି ତା ପ୍ରତି ସ୍ନେହର ବା କଲ୍ୟାଣର ଭାବନା ଉତ୍ପନ୍ନ ହେଉ, କାହିଁକି ନା ସେହି ସମୟରେ ସେ ପରବଶ ଅଟେ। ସ୍ଲୋଗାନ, ଯେଉଁମାନେ ସର୍ବପ୍ରାପ୍ତି ଗୁଡିକରେ ସର୍ବଦା ସମ୍ପନ୍ନ ଅଟନ୍ତି ସେହିମାନେ ହିଁ ସର୍ବଦା ହର୍ଷିତ, ସର୍ବଦା ସୁଖୀ ଏବଂ ସୌଭାଗ୍ୟଶାଳୀ ଅଟନ୍ତି। ଆଚ୍ଛା, ଓମ୍ ଶାନ୍ତି।